ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଗୋ ସମାବେଶ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ରାଷ୍ଟ୍ରପତି। ରାଜ୍ୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିତରେ ସ୍ୱାକ୍ଷରିତ ହୋଇଛି ବୁଝାମଣା। ପାରମ୍ପରିକ ରୀତି ନ ପାଲିଥିଲା ମହାନ କୃଷିଭିତ୍ତିକ ପରବ ପୁଷ୍ପୁନି ଆଉ କଂସବଦ୍ଧ ସହିତ ଆଜ ସର୍ବା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହତାବ ଭବନଠାରେ ଆଭାସୀ ଜରିଏ ଗୋ ସମାବେଶ ଓମ୍ଫେଡ୍ କେ ବିପଣନ ସାହାଜ ଆର୍ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍। ଏହି ଯୋଜନାଥି ଗୋରୁ ସମ୍ପଦ ଆର୍ ଛୋଟ ଛୁଆମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ଆର୍ ଗ୍ରାମୀଣ ଗୋରୁ ପାଳନ ଦିଗେ ବଢ଼େଟେ ଭୂମିକା ନେବା ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍। କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଆଉ କେନ୍ଦ୍ର ଆର୍ ରାଜ୍ୟର ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଏନ୍ଡିଡିବି ଯୋଜନା ରାଷ୍ଟ୍ରୀୟ ଗୋକୁଲ ମିଶନ କାର୍ଯ୍ୟକ୍ରମଥି ପିଇଏସ୍ ଯୋଜନା ଜରିଏ ଜିଲ୍ଲାର ହିତାଧିକାରୀମାନଙ୍କୁ 3000 ନୁ ଅଧିକା ଗାଏ ବଣ୍ଟାଯିବା। ହେନ୍ତା 1184 ଜଣ ଛାତ୍ରଛାତ୍ରୀଙ୍କୁ 200 ମିଲିଲିଟର ଲେଖା ପୁଷ୍ଟିକର ଗୁରସ ଦିଆଯିବା। ରାଜ୍ୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପିଏମ୍ ଜୟ ଯୋଜନା କାର୍ଯ୍ୟକାରୀ କରିବାର ଲାଗି ଆଜ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆର୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିଥି ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ପ୍ରମୁଖ ଉପସ୍ଥିତ ଥିଲେ। ପୃଥିବୀର ସବୁନୁ ବଡ଼ ଆଧ୍ୟାତ୍ମିକ ଆର୍ ସାଂସ୍କୃତିକ ସମାଗମ ମହାକୁମ୍ଭ 2025 ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆଜିଠାନୁ ମୂଲ ହୋଇଛି। ପୁଷ୍ପୁନୀ ଅବସରରେ ଆଜି ତ୍ରିବେଣୀ ସଙ୍ଗମନ ଭିନ୍ ଭିନ୍ ଘାଟଠାରେ ଶ୍ରଦ୍ଧାଳୁମାନେ ଅମୃତ ସ୍ନାନ କରିଛନ୍। 60 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଆଜି ବୁଡ଼ ପକାଇଛନ୍ ବୋଲି ଜଣାପଡ଼ିଛି। ଏହି ଭବ୍ୟ ସମାରୋହ ଜାନୁଆରୀ 26 ମହାଶିବରାତ୍ରି ତକ୍ ଚାଲ୍ବା। ମହାକୁମ୍ଭ ମେଲା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ ଶୁଭେଚ୍ଛା ଜଣାଇକରି କହିଛନ୍, ଆସ୍ଥା ଆଉ ବିଶ୍ୱାସର ମହାପର୍ବ ପବିତ୍ର କୁମ୍ଭ ମେଲାଥି ତୀର୍ଥରାଜ ପ୍ରୟାଗଠାରେ କୋଟି କୋଟି ଶ୍ରଦ୍ଧାଳୁଙ୍କର ଉପସ୍ଥିତି ସାରା ପୃଥିବୀକୁ ଏକତାର ବାର୍ତ୍ତା ଦେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାକୁମ୍ଭ ମେଲାର ଶୁଭାରମ୍ଭ ଅବସରରେ କହିଛନ୍ତି ଯେ ଇଟା ଗୋଟିଏ ଅଦ୍ୱିତୀୟ ପର୍ବ, ସନାତନ ସଂସ୍କୃତି ଆଉ ପରମ୍ପରା ଦିବ୍ୟତାର ଉତ୍ସବ ସହିତ ମାନବତା, ଆସ୍ଥା ଆର୍ ଏକତାର ପ୍ରତୀକ ଆଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କାଶ୍ମୀରର ସୋନାମାର୍ଗ ଟନେଲର ଉଦ୍ଘାଟନ କରିଛନ୍। ଉଦ୍ଘାଟନୀ କାର୍ଯ୍ୟକ୍ରମ ଉତ୍ତରୁ ଗୋଟିଏ ଜନସଭାତି ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ଟନେଲ ନିର୍ମାଣ କାମଥି ଲାଗିଥିବା ଶ୍ରମିକମାନଙ୍କର ପ୍ରଶଂସା କରବାର ସହିତ ଇ ଟନେଲ ସେ ଇଲାକାନ ଯୋଗାଯୋଗ ଆର୍ ପର୍ଯ୍ୟଟନର ବିକାଶ ଦିଗେ ସାହାଯ୍ୟ କରବା ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଭାରତୀୟ ମୌସମ ବିଭାଗର 150 ନମ୍ବର ସ୍ଥାପନା ଦିବସ ସମାରୋହଥି ଯୋଗଦେବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ମିଶନ ମୌସମ ଶୁଭାରମ୍ଭ କରିବେ ଆର୍ ଆଇଏମ୍ଡି ଭିଜନ 2047 ଡକ୍ୟୁମେଣ୍ଟ ଜାରି କରିବେ। ରାଜ୍ୟ ସରକାର ଚଳିତ ଖରିଫ ଋତୁଥି ଇହାଦେ ତକ 26,28,228 ମେଟ୍ରିକ ଟନ୍ ଧାନ ଘିନିଛନ୍। ଭିନ୍ ଭିନ୍ ମଣ୍ଡିନ ଧାନ ବିକ୍ରି କରିଥିବାର 4,99,778 ଜଣ ଚାଷୀଙ୍କୁ ସେମାନଙ୍କର ଧାନର ଦାମ ଦିଆଯାଇଛି। ଇନ ଜନେଇ ଦିଆଯାଇପାରେ ଯେ 1,904 କୋଟି ଟଙ୍କାର ଇନ୍ପୁଟ୍ ସବ୍ସିଡି ଟଙ୍କା ସହିତ ମୋଟ 7,379 କୋଟି ଟଙ୍କା ଚାଷୀମାନଙ୍କର ଏକାଉଣ୍ଟକେ ପଠାଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପଶ୍ଚିମ ଓଡ଼ିଶାର ସବୁ ସହରନୁ ଗାଁ ତକ୍ ଆଜ ପୁଷ୍ପୁନୀ ପାଳନ କରାଯାଉଛି। ଧାନ ଦାଇକିରି ଘରକେ ଆଣିଲା ଉତ୍ରୁ ଲୁକେ ଖୁସି ବାସିର ପରବ ପୁଷ୍ପୁନୀ ମାନସନ୍। ସୁରୁ ସୁରୁ ଛୁଆମାନେ ପଡ଼ାପାଟକେ ଘର ଘର ଯାଇକରି ଛେଡ଼ଛେଡ଼ା ମାଗସନ୍ ଆର୍ ସେଥି ଭୁଜିଭାତି କରସନ୍। ଖଟିଖିଆ ଲୁକେ ଇ ଦିନଟାକେ ବହୁତ ଉଷ୍ଣାକିଥି ପାଳନ କରସନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପୁନୀ ଅବସରରେ ସମକୁ ଶୁଭେଚ୍ଛା ଜଣାଇକରି କହିଛନ୍, ନୂଆଖାଇ ଉତ୍ରୁ ପୁଷ୍ପୁନୀକେ ପଶ୍ଚିମ ଓଡ଼ିଶାର 2 ନମ୍ବର ଗଣପର୍ବ ଭାବେ ପାଳନ କରାଯାଏସି। ଇ କୃଷିଭିତ୍ତିକ ପର୍ବଥି ଘରେ ଘରେ ପିଠାପନାର ସହିତ ନାଚଗୀତ ଆର୍ ଖେଲର ଆସର ଜମ୍ସି। ପୁଷ୍ପୁନୀ ତିହାର ଆମର କର୍ମମୟ ଜୀବନକେ ଆହୁରି ଚଳଚଞ୍ଚଳ କରସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପୁଷ୍ପୁନୀ ତିହାର ସୁବର୍ଣ୍ଣପୁର ଜିଲ୍ଲାର ଉଷ୍ଣାକିର ସହିତ ପାଳିତ ହୋଇଯାଇଛି। ଭିନ୍ ଭିନ୍ ଗାଁ ଲୋକ କଳାକାର ଆର୍ ଛୁଆମାନେ ଛେଡ଼ଛେଡ଼ା ମାଗିଥିଲେ ଆଉ ଭିନ୍ ଭିନ୍ ସାଂସ୍କୃତିକ ଅନୁଷ୍ଠାନ ତରଫୁ ପୁଷ୍ପୁନୀ ଭେଟ୍ଘାଟ କାର୍ଯ୍ୟକ୍ରମ କରାଯାଇଛି। ପୃଥିବୀର ସବୁନୁ ଦୀର୍ଘତମ ହୀରାକୁଦ ନଦୀ ବନ୍ଧାର ସ୍ଥାପନାକେ 68 ବରଷ ପୁରିଛି। 1957 ମସିହା ଆଜିର ଦିନେ ସ୍ୱାଧୀନ ଭାରତର ପହିଲା ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ହୀରାକୁଦ ବନ୍ଧାର ଉଦ୍ଘାଟନ କରିଥିଲେ। ଓଡ଼ିଶାର ଅଭିବୃଦ୍ଧି, ସମୃଦ୍ଧି, ସ୍ଥାୟିତ୍ୱ ଆର୍ ବିକାଶ ଦିଗେ ହୀରାକୁଦ ବନ୍ଧା ରାଇଜେ ବନ୍ୟା ନିୟନ୍ତ୍ରଣ, ଚାଷ, ଜଳସେଚନ, ଖାଦ୍ୟ ସୁରକ୍ଷାର ସହିତ ବିଦ୍ୟୁତ୍ ଉତ୍ପାଦନ କରିକିରି ଦେଶର ଭିନ୍ ଭିନ୍ ଇଲାକାକେ ଉଜ୍ଜଲ କରବାର ଦିଗେ ସାହାଯ୍ୟ କରୁଛି। ହୀରାକୁଦ ନଦୀ ବନ୍ଧାର 69 ନମ୍ବର ସ୍ଥାପନା ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଏ ସମକୁ ଶୁଭେଚ୍ଛା ଜଣାଇଛନ୍। ଆଜି ହୀରାକୁଦର ରାଇଟ୍ ଡାଇକ୍ ବନ୍ଧା ପାଶେ ଥିବା ଶହୀଦ ସ୍ମୃତି ସ୍ତମ୍ଭନ ନଦୀବନ୍ଧାର ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର ବିଧାୟକ ଜନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଇଲାକାର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। 77 ନମ୍ବର ବରଗଡ଼ ଧନୁଯାତ୍ରା ଆଜି ଉଦ୍ଯାପିତ ହେଉଛି। ପୁରାଣ ଅନୁସାରେ ଅତ୍ୟାଚାରୀ କଂସର ମୃତ୍ୟୁ ଉତ୍ତରୁ ଆଜି ମଥୁରା ନଗରୀକେ ଶାନ୍ତି ଫିର୍ବା। ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦୃଶ୍ୟ ବହୁତ ଖାସ୍ ହୋଇଥିସି ଆର୍ ଇ ସେତାକେ ଦେଖ୍ବାର୍ ଲାଗି ଆଜି ବରଗଡ଼ଠାନେ ଲକ୍ଷାଧିକ ଲୋକମାନଙ୍କର ଭିଡ଼ ଜମ୍ବା ବୋଲି ଅନୁମାନ କରାଯାଉଛି। ଏଥିଲାଗି ପ୍ରଶାସନ ତରଫୁ ଖାସ୍ ବ୍ୟବସ୍ଥା କରାଯାଇଛି।
ଧନୁଯାତ୍ରାର ଅନ୍ତିମ ଦୃଶ୍ୟ ଦେଖିବା ପାଇଁ ଲକ୍ଷାଧିକ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହେବାର ଅନୁମାନ କରାଯାଉଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ବ୍ୟବସ୍ଥା ହୋଇଛି। ବରଗଡ଼ର ନିଶାମଣି ହାଇସ୍କୁଲ ପଡ଼ିଆ କଂସ ଦରବାର ନିକଟରେ କଂସଙ୍କ ଏକ ବିରାଟ ପ୍ରତିକୃତି ତିଆରି ହୋଇଛି। କଂସବଧ ପରେ ଏଥିରେ ଅଗ୍ନି ସଂଯୋଗ ସହ ଆତସବାଜି ପ୍ରଦର୍ଶନୀ କରାଯିବ। ଆଜି ରାତି 10 ସୁଦ୍ଧା କଂସବଧ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡ଼ିଛି। କୃଷ୍ଣ ବଳରାମଙ୍କ ମଥୁରା ନଗରୀ ପରିକ୍ରମା, ହାଟପଦାରେ ଧନୁଭଙ୍ଗ, କୁବଳୟା ହାତୀ ବଧ, ଚାଣୁର ମୁଷ୍ଟିକ ଅଷ୍ଟମଲ୍ଲ ବଧ ଏବଂ ଶେଷରେ କଂସବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଦୃଶ୍ୟ ସହ 77ତମ ବରଗଡ଼ ଧନୁଯାତ୍ରା ଉଦ୍ଯାପିତ ହେବ। ମଥୁରା ନଗରୀ ବରଗଡ଼ରୁ ଆକାଶବାଣୀ ସମାଚାର ପାଇଁ ଉମେଶ ଚନ୍ଦ୍ର ବିଶ୍ୱାଳ।
ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ହେଉଥିବା ଧନୁଯାତ୍ରାକେ ବିଶ୍ୱ ଦରବାରଥି ପହଞ୍ଚାବାର୍ ଲାଗି ଆଇବା ଦିନେ ପ୍ରାମାଣିକ ଚଳଚ୍ଚିତ୍ର ତିଆରି କରାଯିବା। ବଲାଙ୍ଗୀର ପାସର ଭାଲେର ଧନୁଯାତ୍ରାଥି ଅତିଥି ଭାବେ ଯୋଗ ଦେଇକରି ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଟା କହିଛନ୍। କାର୍ଯ୍ୟକ୍ରମଥି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିଧାୟକ ସନାତନ ବିଜୁଳି ପ୍ରମୁଖ ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲାର ଜମେନକିରା ବ୍ଲକ କାର୍ଯ୍ୟାଳୟନ ଆଜି ଜିଲ୍ଲାପାଳ ଆର୍ ଏସ୍ପିଙ୍କର ମିଲିତ ଜନଶୁଣାଣି ଶିବିର ହୋଇଯାଇଛି। ଏଥି 53 ଆବେଦନ ଗ୍ରହଣ କରାଯାଇଥିବା ବେଳେ 7 ଅଭିଯୋଗର ସେହିଠାରେ ସମାଧାନ କରାଯାଇଥିଲା। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫୁ ତର୍ଭା ବ୍ଲକ ସହିତ ଜିଲ୍ଲାର 5 ପଞ୍ଚାୟତନ ଖାସ୍ ଜନଶୁଣାଣି ଶିବିର ହୋଇଯାଇଛି। ତର୍ଭାନ ହୋଇଥିବା ଶୁଣାଣିଥି 47 ଅଭିଯୋଗ ପଞ୍ଜିକୃତ ହୋଇଥିବାର ବେଳେ 5 ମାମଲାର ତୁର୍ତ୍ତି ସମାଧାନ ହୋଇଥିଲା। ପଞ୍ଚାୟତମାନଙ୍କର ଶିବିରମାନଙ୍କେ 7 ଅଭିଯୋଗର ଶୁଣାଣି ହୋଇଥିଲା। ରାଇଜେ ଗଲା ଅଦିନିଆ ବର୍ଷାଥି ଫସଲ ନୁକସାନ ଲାଗି ଆଜ ତକ୍ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ 21,96,00,000 ଟଙ୍କା କ୍ଷତିପୂରଣ ଦିଆଯାଇଛି। ବୀମା କମ୍ପାନୀମାନଙ୍କର ତରଫୁ ନୁକସାନ ଟଙ୍କା ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକେ ସିଧାସଳଖ ଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାଥି ପଞ୍ଜିକୃତ ଚାଷୀମାନେ ଫସଲ ବୀମା ପୋର୍ଟାଲ୍ର ଦେଇଥିବା ତଥ୍ୟର ଆଧାରଥି ଇ ଭର୍ଣ୍ଣା ଦିଆଯାଇଛି। ପୁଷ୍ପୁନି ଅବସରରେ ଆଜି ସୁବର୍ଣ୍ଣପୁର ମାଟିର ପାତାଳି ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ଉତ୍ସବ ହୋଇଯାଇଛି। ସଞ୍ଜବେଳେ ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମର ସ୍ୱର୍ଣ୍ଣପ୍ରୟାଗ ଘାଟଠାରେ ସଙ୍ଗମ ଆଲତି ଆର୍ ପୂଜା ଉତ୍ରୁ ପୋଷ୍ୟ ଚନ୍ଦ୍ରମାକେ ଅର୍ଘ୍ୟ ଦିଆଯାଇଥିଲା। ଇନର କୈବର୍ତ୍ତମାନଙ୍କର ତରଫୁ 16 ଉପଚାର କରାଯାଇଛି। ସେନ୍ତା ମହାନଦୀର ମଝିର ଧାରେ ଥିବା ଦେବୀ ଲଙ୍କେଶ୍ୱରୀଙ୍କର ଖାସ୍ ପୌଷ ପୂଜା ହୋଇଥିଲା। ରାଜସ୍ଥାନର ଜୟପୁରଠାରେ ହୋଇଥିବା 6 ନମ୍ବର ଜାତୀୟ ପାରା ତୀରନ୍ଦାଜୀ ପ୍ରତିଯୋଗିତାଥି ବଲାଙ୍ଗୀର ଜିଲ୍ଲାର ପାୟଲ ନାଗ 2 ସ୍ୱର୍ଣ୍ଣ ପଦକ ଜିତିକରି ରାଜ୍ୟର ଲାଗି ଗୌରବ ଆଣିଛନ୍। ପାୟଲଙ୍କର ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍। ଶାରୀରିକ ଅକ୍ଷମତା ଥାଇକରି ବି ନିଜର ଲକ୍ଷ୍ୟ ପୂରଣ ଲାଗି ତାଙ୍କ ନିଷ୍ଠା, ଏକାଗ୍ରତା ଆର୍ ପ୍ରୟାସ ତାଙ୍କୁ ସଫଳତା ଆଣିଦେଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ହକି ଇଣ୍ଡିଆ ଲିଗ୍ନ ଆଜି ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍ଠାରେ ତାମିଲନାଡୁ ଡ୍ରାଗନ୍ସ ଆଉ ଦିଲ୍ଲୀ ଏସ୍ଜି ପାଇପର୍ସ ଦଳ ଭିତରେ ମ୍ୟାଚ୍ ହେବା। ରାତି 8:15 ଖେଲ୍ ମୂଲ ହେବା। ଶେଷ ମୁଖ୍ୟ ଖବର ଫେରଖେ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଗୋ ସମାବେଶ କାର୍ଯ୍ୟକ୍ରମକେ ଶୁଭାରମ୍ଭ କଲେ ରାଷ୍ଟ୍ରପତି। ରାଇଜେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିତରେ ସ୍ୱାକ୍ଷରିତ ହୋଇଛି ବୁଝାମଣା। ପାରମ୍ପରିକ ରୀତିନ ପାଲିଥିଲା ମହାନ କୃଷିଭିତ୍ତିକ ପରବ ପୁଷ୍ପୁନି ଆଉ କଂସବଧ ସହିତ ଆଜି ସର୍ବା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।